ନମସ୍କାର, ମୁଁ ସୁଷମା ନାରାୟଣ, ୱାର୍ଡ ନମ୍ବର 66 ସୁଖ ଘରୁ କହୁଛି। ବାରମ୍ବାର ଆମେ ଏଇ ଆଇଭର୍ସି ରେକର୍ଡ ରେ କହିବା ସତ୍ତ୍ୱେ ମଧ୍ୟ ବି ଆମେ ଖାଲି ଆଇଭର୍ସି ରେକର୍ଡ ନୁହେଁ, ତଥାପି ଆମେ ଆପ୍ଲିକେସନ ମାଧ୍ୟମରେ ଲୋକଙ୍କୁ ଜଣାଇଛୁ, ୱାର୍ଡ ଅଫିସର ଙ୍କୁ ଜଣାଇଛୁ, ସାନିଟାରୀ ଇନ୍ସପେକ୍ଟର ଙ୍କୁ ଜଣାଇଛୁ, ଫିର୍ ବି ଆମର ଓପନ ଡ୍ରେନ୍ ସେମିତି ହିଁ ଅଛି, ସ୍ଲାବ୍ ପଡୁନି। ତ ତା ପାଇଁ ଯଦି ଆମର ସ୍ଲାବ୍ ର ଯଦି ବ୍ୟବସ୍ଥା ହେଇପାରନ୍ତା ତ ଆମେ ସାଇ ଲୋକ ଉପକୃତ ହୁଅନ୍ତା, ଆମେ ମଧ୍ୟ ଉପକୃତ। କାହିଁକି ନା ଆଗ ଯେହେତୁ ବର୍ଷା ପାଣି ଆସିକି ବହୁତ ମଶାମାଛିର ହଉଛି, ତ ସେ ଯୋଉ ଛୋଟ ପିଲା ବି ମଧ୍ୟ ଖେଳୁଛନ୍ତି, କେତେବେଳେ ବାଇଚାନ୍ସ ପଡିଯିବାର ବି ସମ୍ଭାବନା ରହୁଛି, ତେଣୁ ଆର ଯଦି ତୁରନ୍ତ ସମାଧାନ କିଛି କରାଯାଆନ୍ତା ଆମେ ବହୁତ ଖୁସି ବି ହୁଅନ୍ତୁ।